ଯୋଉ ଲୋକ କହିଥାନ୍ତେ ଜାଣିଥାନ୍ତେ
ହ୍ୟାଲୋ ହଁ ପ୍ରୋବ୍ଲେମ ଆମର ପାଣି ହଉଛି ଶୋଭା ରାଉତ ସେଠି ୱାର୍ଡ ରୁ ମୁଁ କହୁଛି ଆମର ପାଣି ଗୋଟେ ଟାଇମ ଦଉଛି ଆମକୁ ପାଣି ପାଉନି ଆଉ ସହଜ ଲାଟିନ ତ ଗାଡି ଆସିପାରୁନି ରୋଡ ଖରାପ ରୋଡ କରିକି ଗଲେ ଯେ ରୋଡ ପୁରା ଖରାପ ଲାଟିନ ଗାଡି ବି ଆସିପାରୁନି ବେଶୀ ହଇରାଣ ହଉଛନ୍ତି ସମସ୍ତେ ଅଳିଆ ଗାଡି ବି ମେନ୍ ଆସିପାରୁନି ଆମେ ରୋଡ ଉପରେ ଅଳିଆ ପକଉଛୁ ଏମିତି ସବୁ ପ୍ରୋବ୍ଲେମ ହେଇଛି ଆଉ ଇସୁ ମଧ୍ୟ ନା